आकाशवाणी। संवाद पढ़ुछंती उदयनाथ स्वाईं। मुख्य संवाद, स्वाधीनता दिवस अवसरें लालकिला प्राचीर जातीय पताका उत्तोलन कर देशवासी संबोधित कले प्रधानमंत्री। शत्रुपक्षर जेकोसी प्रयास को प्रतिहत करने आरंभ हो मिशन सुदर्शन चक्र। दीपावली सुधा कार्यकारी हो नूतन जीएसटी संस्कार। आरंभ हो जातीय गभीर जल अनुसंधान मिशन। चलित वर्ष शेष सुधा उत्पादित हो भारत निर्मित सेमिकंडक्टर चिप्स। ଭାରତର ନିଜସ୍ୱ ମହାକାଶ କେନ୍ଦ୍ର ସ୍ଥାପନା ନେଇ ଯୋଜନା ସମ୍ପର୍କରେ ଘୋଷଣା କଲେ ପ୍ରଧାନମନ୍ତ୍ରୀ। ଏବଂ କ୍ୱାଣ୍ଟବକ୍ ଚେନ୍ନାଇ ଗ୍ରାଣ୍ଡମାଷ୍ଟର୍ସ 2025ରେ ଜର୍ମାନ ଗ୍ରାଣ୍ଡମାଷ୍ଟର ଭିନ୍ସେଣ୍ଟ କିମର୍ ବିଜୟୀ। ଦେଶ ଆଜି 79ତମ ସ୍ୱାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଲାଲକିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଦେଶକୁ ସମ୍ବୋଧିତ କରି ଶ୍ରୀ ମୋଦି ଅପରେସନ୍ ସିନ୍ଦୁରର ସାହସୀ ସୈନିକମାନଙ୍କୁ ସଲାମ କରି କହିଛନ୍ତି, ଏହି ଅପରେସନ୍ ଦେଶର ସଶସ୍ତ ବାହିନୀର ବୀରତ୍ୱ ଏବଂ ସଠିକତାର ଏକ ଶକ୍ତିଶାଳୀ ପ୍ରମାଣ। ସେ କହିଛନ୍ତି, ସରକାର ସଶସ୍ତ ବାହିନୀକୁ ରଣନୀତି ପ୍ରସ୍ତୁତ କରିବା, ଲକ୍ଷ୍ୟ ଓ ସମୟ ସ୍ଥିର କରିବା ଲାଗି ପୂର୍ଣ୍ଣ ସ୍ୱାଧୀନତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ସାହସୀ ସୈନିକମାନେ ଶତ୍ରୁମାନଙ୍କୁ କଡ଼ା ଜବାବ ଦେଇଛନ୍ତି। ଭାରତୀୟ ସଶସ୍ତ ବାହିନୀ ପାକିସ୍ତାନରେ ଶହ ଶହ କିଲୋମିଟର ଶତ୍ରୁ ଅଞ୍ଚଳରେ ଆକ୍ରମଣ କରି ଆତଙ୍କବାଦୀ ଶିବିରଗୁଡ଼ିକୁ ନଷ୍ଟ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପହଲଗାମରେ ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିବା ଭୟଙ୍କର ଘଟଣା ଦ୍ୱାରା ପ୍ରତ୍ୟେକ ଭାରତୀୟ କ୍ରୋଧିତ ହୋଇଛନ୍ତି ଏବଂ ଅପରେସନ୍ ସିନ୍ଦୁର ହେଉଛି ତା'ର ପରିପ୍ରକାଶ। ଶ୍ରୀ ମୋଦି କହିଛନ୍ତି, ଭାରତ ଏବେ ନିଷ୍ପତ୍ତି ନେଇଛି ରକ୍ତ ଓ ପାଣି ଏକାଠି ପ୍ରବାହିତ ହେବ ନାହିଁ। ଶ୍ରୀ ମୋଦି କହିଛନ୍ତି, ଭାରତୀୟମାନେ ଅନୁଭବ କରିଛନ୍ତି ସିନ୍ଧୁ ଜଳ ଚୁକ୍ତି ଅନ୍ୟାୟ ଥିଲା। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଆଉ ପରମାଣୁ ଆଳରେ ଦିଆଯାଉଥିବା ଯୁଦ୍ଧ ଧମକକୁ ସହ୍ୟ କରିବ ନାହିଁ। ପ୍ରଧାନମନ୍ତ୍ରୀ କହିଛନ୍ତି, ଶତ୍ରୁମାନଙ୍କ ଦ୍ୱାରା ଯେକୌଣସି ପ୍ରୟାସକୁ ପ୍ରତିହତ କରିବା ପାଇଁ ଏକ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ସୃଷ୍ଟି କରିବା ପାଇଁ ଭାରତ ମିଶନ ସୁଦର୍ଶନ ଚକ୍ର ଆରମ୍ଭ କରିବ। ଶ୍ରୀ ମୋଦି କହିଛନ୍ତି, ଆଗାମୀ 10 ବର୍ଷ ମଧ୍ୟରେ 2035 ସୁଦ୍ଧା ଏହି ଜାତୀୟ ସୁରକ୍ଷା ଢାଲକୁ ବିସ୍ତାର, ସୁଦୃଢ଼ ଏବଂ ଆଧୁନିକକରଣ କରାଯିବ। ସେ ମିଶନକୁ ଭଗବାନ ଶ୍ରୀକୃଷ୍ଣଙ୍କ ସୁଦର୍ଶନ ଚକ୍ର ସହ ଯୋଡ଼ିଥିଲେ।
ये मिशन सुदर्शन चक्र एक पावरफुल वेपन सिस्टम दुश्मन के हमले को न्यूट्रलाइज तो करेगा ही करेगा, लेकिन कई गुना ज्यादा दुश्मन पर हिट बैक करेगा। आने वाले 10 सालों में हम उसको प्रखरता से आगे बढ़ाना चाहते हैं।
ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା, ଶକ୍ତି, ମହାକାଶ ଏବଂ ଉତ୍ପାଦନ କ୍ଷେତ୍ରରେ ଭାରତର ଅଗ୍ରଗତିକୁ ଉଲ୍ଲେଖ କରି ଆତ୍ମନିର୍ଭର ଭାରତକୁ ଦେଶର ପ୍ରମୁଖ ମୂଳଦୁଆ ଭାବେ ଗୁରୁତ୍ୱାରୋପ କରିଥିଲେ। ଭାରତର ପ୍ରତିରକ୍ଷା ଆତ୍ମନିର୍ଭରତାର ପ୍ରଦର୍ଶନ ଭାବେ ଅପରେସନ୍ ସିନ୍ଦୁରକୁ ପ୍ରଶଂସା କରିବା ସହ ଜାତୀୟ ସୁରକ୍ଷା ବିଦେଶୀ ନିର୍ଭରଶୀଳତା ଉପରେ ନିର୍ଭର କରିପାରିବ ନାହିଁ ବୋଲି କହିଥିଲେ।
उसकी आत्मनिर्भरता है। विकसित भारत का आधार भी है आत्मनिर्भर भारत। आत्मनिर्भरता का नाता हमारे सामर्थ्य से जुड़ा हुआ, इसलिए हमारे सामर्थ्य को बचाए रखने, बनाए रखने और बढ़ाए रखने के लिए आत्मनिर्भर होना बहुत अनिवार्य है।
ପ୍ରଧାନମନ୍ତ୍ରୀ କହିଛନ୍ତି, ସରକାର ଚାଷୀ ଏବଂ ମତ୍ସ୍ୟଜୀବୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ କାର୍ଯ୍ୟ କରୁଛନ୍ତି ଏବଂ ଦେଶ ସେମାନଙ୍କ ସ୍ୱାର୍ଥ ସହ କେବେ ବି ସାଲିସ କରିବ ନାହିଁ। ସରକାର 1,00,000 କୋଟି ଟଙ୍କାର ଏକ ପ୍ରମୁଖ ନିଯୁକ୍ତି ଯୋଜନା ଆରମ୍ଭ କରିଛନ୍ତି, ଯାହା ଅଧୀନରେ ନୂତନ ନିଯୁକ୍ତିପ୍ରାପ୍ତ ଯୁବକ ଯୁବତୀମାନେ ପ୍ରତି ମାସରେ 15,000 ଟଙ୍କା ପାଇବେ। ଏହି ଯୋଜନାର ଲକ୍ଷ୍ୟ 3 କୋଟିରୁ ଅଧିକ ଯୁବକ ଯୁବତୀଙ୍କୁ ଲାଭ ପହଞ୍ଚାଇବା ସହ ସ୍ୱତନ୍ତ୍ର ଭାରତରୁ ସମୃଦ୍ଧ ଭାରତ ପର୍ଯ୍ୟନ୍ତ ସେତୁକୁ ମଜବୁତ କରିବ। ଆସନ୍ତା ଦୀପାବଳୀ ସୁଦ୍ଧା ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ପ୍ରଚଳନର ଘୋଷଣା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହାର ଲକ୍ଷ୍ୟ ହେଉଛି ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଉପରେ ଟିକସ ହ୍ରାସ କରିବା। ସେ କହିଛନ୍ତି, ଏହି ସଂସ୍କାର ସାଧାରଣ ଲୋକ, ଚାଷୀ, ମଧ୍ୟବିତ୍ତ ବର୍ଗ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ଆଶ୍ୱସ୍ତି ଆଣିବ।
हमने एक हाई पावर कमेटी को बिठा करके रिव्यू शुरू किया, राज्यों से भी विचार विमर्श किया। हम नेक्स्ट जनरेशन जीएसटी रिफॉर्म्स लेकर के आ रहे हैं। ये दिवाली के अंदर आपके लिए तोहफा बन जाएंगे।
ପ୍ରଧାନମନ୍ତ୍ରୀ ମୋଦି ସୀମାନ୍ତ ଅଞ୍ଚଳରେ ଅନୁପ୍ରବେଶ ଏବଂ ଅବୈଧ ପ୍ରବାସ ଯୋଗୁଁ ଜନସଂଖ୍ୟାଗତ ଅସନ୍ତୁଳନର ବିପଦ ଉପରେ ଆଲୋକପାତ କରିଥିଲେ। ଏହି ସମସ୍ୟାର ମୁକାବିଲା ପାଇଁ ସେ ଉଚ୍ଚ ଶକ୍ତିଶାଳୀ ଜନସଂଖ୍ୟା ମିଶନ ଆରମ୍ଭର ଘୋଷଣା କରିଛନ୍ତି, ଯାହାଦ୍ୱାରା ନାଗରିକମାନଙ୍କର ଏକତା, ଅଖଣ୍ଡତା ଏବଂ ଅଧିକାର ସୁରକ୍ଷିତ ରହିବ। ଭାରତର ବଜେଟ୍ର ଏକ ବଡ଼ ଅଂଶ ଏବେ ମଧ୍ୟ ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ୍ ଆମଦାନୀ କରିବାରେ ଖର୍ଚ୍ଚ ହେଉଛି। ସେ ସୌର, ହାଇଡ୍ରୋଜେନ୍ ଏବଂ ପରମାଣୁ ଶକ୍ତିରେ ପ୍ରମୁଖ ପ୍ରସାର ସହିତ ସମୁଦ୍ର ସମ୍ପଦ ବ୍ୟବହାର ପାଇଁ ଜାତୀୟ ଗଭୀର ଜଳ ଅନୁସନ୍ଧାନ ମିଶନ ଆରମ୍ଭ କରିବାର ଘୋଷଣା କରିଛନ୍ତି।
ଦେଶକୁ ବିକଶିତ ବନାନେ କେ ଲିଏ ହମାରେ ସମୁଦ୍ର କେ ମନ୍ଥନ କୋ ଆଗେ ବଢାତେ ହୁଏ ହମ ସମୁଦ୍ର କେ ଭିତର କେ ତେଲ କେ ଭଣ୍ଡାର, ଗ୍ୟାସ କେ ଭଣ୍ଡାର ଉସକୋ ଖୋଜନେ କି ଦିଶା ମେ ଏକ ମିଶନ ମୋଡ ମେ କାମ କରନା ଚାହତେ ହୈଁ ଔର ଇସଲିଏ ଭାରତ ନେ ନେସନାଲ ଡିପ ୱାଟର ଏକ୍ସପ୍ଲୋରେସନ ମିଶନ ଶୁରୁ କରନେ ଯା ରହା ହୈ। इंडिपेंडेंट बनने के लिए ये हमारी महत्वपूर्ण घोषणा है।
ଦେଶର ପରମାଣୁ ଶକ୍ତି ବିସ୍ତାର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେ 10 ନୂତନ ପରମାଣୁ ରିଆକ୍ଟର କାର୍ଯ୍ୟକ୍ଷମ ରହିଛି ଓ ସ୍ୱାଧୀନତାର 100ତମ ବର୍ଷ ସୁଦ୍ଧା ଦେଶ ପରମାଣୁ ଶକ୍ତି କ୍ଷମତାକୁ 10 ଗୁଣ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଚଳିତ ବର୍ଷ ଶେଷ ସୁଦ୍ଧା ମେଡ୍ ଇନ୍ ଇଣ୍ଡିଆ ସେମି କଣ୍ଡକ୍ଟର ଚିପ୍ସ ଲଞ୍ଚ କରିବ, ଯାହା ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଦେଶର ବର୍ଦ୍ଧିତ ଶକ୍ତିକୁ ପ୍ରତିଫଳିତ କରିବ। ବିଶ୍ୱ ପ୍ରତିଯୋଗିତା ପାଇଁ ଏଆଇ, ସାଇବର ସୁରକ୍ଷା, ଡିପ୍ ଟେକ୍ ଏବଂ ଅପରେଟିଂ ସିଷ୍ଟମରେ ନବସୃଜନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ଫେରିଥିବା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ଉଲ୍ଲେଖନୀୟ ସଫଳତାକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ଭାରତର ନିଜସ୍ୱ ମହାକାଶ କେନ୍ଦ୍ର ପାଇଁ ମହତ୍ୱାକାଂକ୍ଷୀ ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି। ମହାକାଶ କ୍ଷେତ୍ରରେ ଭାରତ ଗଗନଯାନ ପାଇଁ ପ୍ରସ୍ତୁତି କରିଛି ବୋଲି ଶ୍ରୀ ମୋଦି କହିଛନ୍ତି। ଦେଶରେ 300ରୁ ଅଧିକ ଷ୍ଟାର୍ଟଅପ୍ ସାଟେଲାଇଟ୍, ଅନୁସନ୍ଧାନ ଏବଂ ଅତ୍ୟାଧୁନିକ ମହାକାଶ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ସକ୍ରିୟ ଭାବେ ନବସୃଜନ କରୁଛନ୍ତି, ଯାହା ଭାରତର ମହାକାଶ ବିଜ୍ଞାନ ଏବଂ ଅନୁସନ୍ଧାନ କ୍ଷେତ୍ରରେ ବିଶ୍ୱସ୍ତରରେ ନେତୃତ୍ୱ ନେଉଛି। ଶ୍ରୀ ମୋଦି ଯୁବ ବୈଜ୍ଞାନିକ, ପ୍ରତିଭାବାନ ଯୁବପିଢ଼ି, ଇଞ୍ଜିନିୟର ଏବଂ ସରକାରଙ୍କ ପ୍ରତ୍ୟେକ ବିଭାଗକୁ ବିମାନ ପାଇଁ ନିର୍ମିତ ଭାରତ ଯୁଦ୍ଧ ବିମାନ ଇଞ୍ଜିନ୍ ଉତ୍ପାଦନ କରିବାକୁ ଆହ୍ୱାନ ଦେଇଛନ୍ତି।
ଭାରତ ଭି ଆ ରହେ ହମ ସ୍ପେସ୍ ମେ ଭି ଅପନେ ଦମ ପର ଆତ୍ମନିର୍ଭର ଭାରତ ଗଗନୟାନ କି ତୟାରି କର ରହେ ହମ ଅପନେ ବଲବୁତେ ପର ହମାରା ଅପନା ସ୍ପେସ୍ ଷ୍ଟେସନ ବନାନେ କି ଦିଶା ମେ କାମ କର ରହେ।
ପ୍ରଧାନମନ୍ତ୍ରୀ ଗତ 100 ବର୍ଷ ଧରି ରାଷ୍ଟ୍ର ସେବାରେ ସମର୍ପିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ୱେଚ୍ଛାସେବକମାନଙ୍କ ସମର୍ପଣକୁ ସଲାମ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ଅବସରରେ ନିମନ୍ତ୍ରିତ ବିଶେଷ ଅତିଥି ଏବଂ ସ୍କୁଲ ଛାତ୍ରଛାତ୍ରୀଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ଜାତୀୟ ସଙ୍ଗୀତ ଗାନ ସହ କାର୍ଯ୍ୟକ୍ରମ ଶେଷ ହୋଇଥିଲା। ଲାଲକିଲ୍ଲାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଠ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ ଗାର୍ଡ ଅଫ୍ ଅନର ଗ୍ରହଣ କରିବା ପରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବାୟୁସେନାର 2 MI-17 ହେଲିକପ୍ଟର ଦ୍ୱାରା ସଭାସ୍ଥଳରେ ପୁଷ୍ପ ପାଖୁଡ଼ା ବୃଷ୍ଟି କରାଯାଇଥିଲା। ଲାଲକିଲ୍ଲାରେ ପହଞ୍ଚିବା ପୂର୍ବରୁ ଶ୍ରୀ ମୋଦି ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସହ କିସ୍ତୱାରରେ ବାଦଲ ଫଟା ବର୍ଷା ପରବର୍ତ୍ତୀ ବନ୍ୟା ପରିସ୍ଥିତି ସମ୍ପର୍କରେ କଥା ହୋଇଛନ୍ତି। ପ୍ରଭାବିତ ଲୋକଙ୍କୁ ସହାୟତା କରିବା ପାଇଁ କର୍ତ୍ତୃପକ୍ଷ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ବୋଲି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି। ଆକାଶବାଣୀର ସମ୍ବାଦ ସେବା ବିଭାଗ ଏକ ନୂତନ ପଡ଼କାଷ୍ଟ ସିରିଜ୍ ପର୍ସନ୍ ବିହାଇଣ୍ଡ ଦ ଷ୍ଟୋରି ବା କାହାଣୀ ପଛର ନାୟକ ଆରମ୍ଭ କରୁଛି। ସ୍ୱାଧୀନତା ଦିବସ ଅବସରରେ ଆମେ ଆଜି ଆମର ପ୍ରଥମ ଏପିସୋଡ୍ ଆରମ୍ଭ କରୁଛୁ। ଏହି ଏପିସୋଡ୍ରେ ଲେଫ୍ଟନାଣ୍ଟ ଆର୍ ମାଧବନ ପିଲାଇଙ୍କ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାର ପ୍ରଚାର କରାଯିବ। ଏହି ପଡ଼କାଷ୍ଟ ଆଜି ସନ୍ଧ୍ୟା 5:10 ପ୍ରସାରଣ କରାଯିବ। କାର୍ଯ୍ୟକ୍ରମ 100.1 ଆକାଶବାଣୀ ଏଫ୍ଏମ୍ ଗୋଲ୍ଡ ଏବଂ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରେ ଶୁଣାଯାଇପାରିବ। ଏତଦ୍ବ୍ୟତୀତ ଆମର ୱେବ୍ସାଇଟ୍ newsonair.gov.in, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏୟାର ଅଫିସିଆଲ୍ରେ ମଧ୍ୟ ଏହା ଉପଲବ୍ଧ ହେବ। ଚେସ୍ରେ ଜର୍ମାନ ଗ୍ରାଣ୍ଡମାଷ୍ଟର ଭିନ୍ସେଣ୍ଟ କିମର୍ ଗୋଟିଏ ରାଉଣ୍ଡ ବାକି ଥାଇ କ୍ୱାଣ୍ଟପକ୍ ଚେନ୍ନାଇ ଗ୍ରାଣ୍ଡମାଷ୍ଟର 2025 ବିଜୟ ଲାଭ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ। ଶତ୍ରୁପକ୍ଷର ଯେକୌଣସି ପ୍ରୟାସକୁ ପ୍ରତିହତ କରିବା ପାଇଁ ଆରମ୍ଭ ହେବ ମିଶନ ସୁଦର୍ଶନ ଚକ୍ର ଏବଂ କ୍ୱାଣ୍ଟ ବକ୍ସ ଚେନ୍ନାଇ ଗ୍ରାଣ୍ଡମାଷ୍ଟର 2025 ଜର୍ମାନ ଗ୍ରାଣ୍ଡମାଷ୍ଟର ଭିନ୍ସେଣ୍ଟ କିମର୍ ବିଜୟୀ।